ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ କାଶ୍ମୀର ଗସ୍ତ ଅବସରରେ ଆଜି ଉଦ୍ଧମପୁର ଶ୍ରୀନଗର ବାରମୂଳା ରେଳ ସଂଯୋଗ ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପ୍ରାୟ 44,000 କୋଟି ଟଙ୍କା ବ୍ୟୟରେ 272 କିଲୋମିଟର ଦୀର୍ଘ ଏହି ପ୍ରକଳ୍ପ ନିର୍ମିତ ହୋଇଛି। ସମ୍ପୂର୍ଣ୍ଣ ବିଦ୍ୟୁତକରଣ ହୋଇଥିବା ଏହି ରେଳ ଲାଇନ୍ରେ 36 ସୁଡ଼ଙ୍ଗ ଏବଂ 943 ସେତୁ ରହିଛି। ଚେନ୍ନାବ ସେତୁ ଏବଂ ପ୍ରଥମ କେବୁଲ ମାଧ୍ୟମରେ ସଂଯୁକ୍ତ ଅଞ୍ଜି ରେଳ ସେତୁର ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ। ଚେନ୍ନାବ ନଦୀ ଉପରେ 368 ମିଟର ଉଚ୍ଚତାରେ ଅବସ୍ଥିତ ଚେନ୍ନାବ ସେତୁ ହେଉଛି ବିଶ୍ୱର ସର୍ବୋଚ୍ଚ ରେଳ ତୋରଣ ସେତୁ। ରାଜ୍ୟ କ୍ୟାବିନେଟ୍ ବୈଠକ ଆଜି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ କ୍ୟାବିନେଟ୍ ବୈଠକ ବସିବ। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ରେଳ ଅଡିଟୋରିୟମ୍ରେ 7ଟି ବିଭାଗ ପାଇଁ 1,248 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ, ବିଦ୍ୟାଳୟ, ଗଣଶିକ୍ଷା, ଦକ୍ଷତା ବିକାଶ, ବାଣିଜ୍ୟ ଓ ପରିବହନ ଆଦି ବିଭାଗର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ରାଜସ୍ୱ ଅଧିକାରୀମାନଙ୍କୁ ଜନସାଧାରଣ ତଥା ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପରାମର୍ଶ ଦେଇଛନ୍ତି। ରାଜସ୍ୱ ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀର ଉଦ୍ଯାପନୀ ଉତ୍ସବରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରଶାସନକୁ ଲୋକମାନଙ୍କ ନିକଟତର କରାଇବାରେ ରାଜସ୍ୱ ଅଧିକାରୀମାନେ ସହାୟକ ହୋଇପାରିବେ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଭୁବନେଶ୍ୱରର ନୟାପଲ୍ଲୀରେ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ଡିପ୍ ନ୍ୟୁରାଲ୍ ନେଟୱାର୍କ ପରୀକ୍ଷାଗାରକୁ ଉଦ୍ଘାଟନ କରିଛନ୍ତି। ମାନବବିହୀନ ବାୟୁଯାନ, କୃତ୍ରିମ ବୁଦ୍ଧିମତା, ହାଇପରସୋନିକ୍ ବିପଦ ଚିହ୍ନଟ ଉପରେ ଗବେଷଣାକୁ ପ୍ରୋତ୍ସାହିତ କରିବା ଲାଗି ଏହି ଲାବୋରେଟୋରୀ ସହାୟକ ହେବ। ଏହି ଅବସରରେ ଏଲ୍ଇ ଗଭର୍ଣ୍ଣସ୍ ଓ ଆଇଟି ସଲ୍ୟୁସନ୍ସ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଚଳିତ ମାସ 9 ତାରିଖରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଆଜି ପୂର୍ବାହ୍ନ 11ଟାରୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ। ଆଗ୍ରହୀ ଜନସାଧାରଣ janashunani.odisha.gov.in ପୋର୍ଟାଲ୍ ଜରିଆରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ। ଅଣପଞ୍ଜୀକୃତ ଆବେଦନକାରୀଙ୍କ ଅଭିଯୋଗପତ୍ରଗୁଡ଼ିକ ମଧ୍ୟ ଯୁଗ୍ମ ଶୁଣାଣି ଶିବିରରେ ସିଧାସଳଖ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗରିବ ଲୋକଙ୍କୁ ଆର୍ଥିକ ସହାୟତା ତଥା ମୌଳିକ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମହାମାରୀ କୋଭିଡ୍ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ଏପର୍ଯ୍ୟନ୍ତ 81 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମାଗଣାରେ ଖାଦ୍ୟାନ୍ନ ପ୍ରଦାନ କରାଯାଇଛି। ସେହିଭଳି ପିଏମ୍ ଆବାସ ଯୋଜନାରେ 4 କୋଟିରୁ ଉର୍ଦ୍ଧ୍ୱ ପକ୍କା ଘର ନିର୍ମାଣ କରାଯାଇଛି। ଲୋକଙ୍କୁ ସ୍ୱାଭିମାନ୍ୟ ସହ ବଞ୍ଚିବାର ଅଧିକାର ଦେବା ପାଇଁ 12 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଥିବା ବେଳେ ଉଜ୍ଜଳା ଯୋଜନା ଅଧୀନରେ 10 କୋଟିରୁ ଅଧିକ ଗ୍ୟାସ୍ ସଂଯୋଗ କରାଯାଇଛି। ସମ୍ବଲପୁରରେ କାର୍ଯ୍ୟକାରୀ ହେଉଥିବା ଗରିବ କଲ୍ୟାଣ ଯୋଜନା ହିତାଧିକାରୀଙ୍କ ପାଖରେ କିଭଳି ଭାବେ ପହଞ୍ଚପାରୁଛି ଏ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର।
ବିଭିନ୍ନ ଯୋଜନା ଯୋଉ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ପ୍ରଭାବୀ ରୂପେ ସମ୍ବଲପୁର ଜିଲ୍ଲାରେ ଇମ୍ପ୍ଲିମେଣ୍ଟ କରାଯାଉଛି, ସେଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁହନ୍ତୁ, ଲାଷ୍ଟ ଫାଇନାନ୍ସିଆଲ ଇୟର ଦେଖିବା ତ 15,000 ଘର ଆମକୁ ମିଳିଥିଲା, ସେଥିରୁ ମୋର ଦେନ୍ 60% ଆମେ କମ୍ପ୍ଲିସନ୍ କରିଦେଇଛୁ, ବାକି ଘର କନଷ୍ଟ୍ରକ୍ସନ୍ ଷ୍ଟେଜରେ ଅଛି। ମୁଦ୍ରା ଯୋଜନା ହଉ, ପିଏମ୍ ସ୍ୱନିଧି ଯୋଜନା ହଉ, ପିଏମ୍ କିଷାନ ଯୋଜନା ଅଛି, ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର ସିଏମ୍ କିଷାନ ମଧ୍ୟ ଯୋଜନା ଅଛି।
ଚଳିତ ରବି ଋତୁରେ ଏପର୍ଯ୍ୟନ୍ତ 88,000 ଚାଷୀଙ୍କଠାରୁ 6,06,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି। ଚାଷୀମାନଙ୍କୁ ଧାନ ସଂଗ୍ରହ ବାବଦରେ 1,566 କୋଟି ଟଙ୍କା ପ୍ରଦାନ କରାଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଯୋଗାଣ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ପାତ୍ର ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଧାନ ସଂଗ୍ରହ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାରେ ଜଳଜୀବନ ମିଶନ ଅଧୀନରେ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମୀକ୍ଷା କରାଯାଇଛି। ବୈଠକରେ ଭୂବିଜ୍ଞାନ ମନ୍ତ୍ରଣାଳୟର ନିର୍ଦ୍ଦେଶକ କେଶବ କୁମାର ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଗତକାଲି ବିଶ୍ୱ ପରିବେଶ ଦିବସ ଅବସରରେ ଏକ ପେଡ୍ ମା କେ ନାମ ଅଧୀନରେ ଚାରାରୋପଣ କରାଯାଇଛି। କେନ୍ଦ୍ର ନିର୍ଦ୍ଦେଶକ ଭିଏମ୍ ରତ୍ନପ୍ରସାଦ, ଆଞ୍ଚଳିକ ସମ୍ଭାଦ ବିଭାଗ ମୁଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏହି ଅବସରରେ ଚାରାରୋପଣ କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ରୁକ୍ମିଣୀ ହରଣ ଏକାଦଶୀ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କର ସନ୍ଧ୍ୟା ଧୂପ ପରେ ଏହି ନୀତି କରାଯିବ। ରାଜ୍ୟ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଫୁଟବଲ ସଂଘ ପକ୍ଷରୁ ଚାଲିଥିବା 15 ବର୍ଷରୁ କମ୍ ଆନ୍ତଃଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ଏଫ୍ସି ଓ ବରଗଡ଼ ଏଫ୍ସି ଫାଇନାଲକୁ ପ୍ରବେଶ କରିଛନ୍ତି। ଗତକାଲି ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ଭୁବନେଶ୍ୱର ନବରଙ୍ଗପୁରକୁ 16-0 ପରାସ୍ତ କରିଥିବାବେଳେ ବରଗଡ଼ 2-1 ଯାଜପୁର ଏଫ୍ସିକୁ ପରାସ୍ତ କରିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।